ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସରିତା ସାହୁ। ପବିତ୍ର ଶ୍ରାବଣ ପୂର୍ଣ୍ଣିମାରେ ଶ୍ରୀମନ୍ଦିରରେ ପରମ୍ପରା ଅନୁସାରେ ଆଜି ଗହ୍ମାପୂର୍ଣ୍ଣିମା ନୀତି ସହିତ ପ୍ରଭୁ ଶ୍ରୀବଳଭଦ୍ରଙ୍କର ଜନ୍ମୋହବ ନୀତି ପାଳିତ ହେଉଛି। ମଧ୍ୟାହ୍ନ ଧୂପ ପରେ ଭଉଣୀ ସୁଭଦ୍ରା ଭାଇ ପ୍ରଭୁ ଶ୍ରୀବଳଭଦ୍ର ଓ ଶ୍ରୀଜଗନ୍ନାଥଙ୍କୁ ରାକ୍ଷୀ ପିନ୍ଧାଇବେ। ଭାଇ ଭଉଣୀଙ୍କର ପବିତ୍ର ସମ୍ପର୍କର ନିଦର୍ଶନ ସ୍ୱରୂପ ପାଟରା ବିଷୋଇଙ୍କ ଦ୍ୱାରା ପ୍ରସ୍ତୁତ ସ୍ୱତନ୍ତ୍ର ରାକ୍ଷୀ ଓ ଗୁଆମାଳକୁ ସିଂହାରୀ ସେବକମାନେ ମହାପ୍ରଭୁଙ୍କ ହାତରେ ଲାଗି କରାଇବେ। ଶ୍ରୀମନ୍ଦିରରେ ମଧ୍ୟ ଆଜି ଦ୍ୱିପହର ଧୂପ ପରେ ମଙ୍ଗଳାର୍ପଣ କରାଯାଇ ଶ୍ରୀବଳଭଦ୍ରଙ୍କର ଜନ୍ମନୀତି ଅନୁଷ୍ଠିତ ହେବା ସହିତ ଚକ୍ରରାଜ ସୁଦର୍ଶନ ବିମାନରେ ମାର୍କଣ୍ଡ ପୁଷ୍କରିଣୀକୁ ବିଜେ କରିବେ। ବିମାନବଡ଼ୁ ସେବକମାନେ ସୁଦର୍ଶନକୁ ବିମାନରେ ବିଜେ କରାଇ ଚାରି ଆଶ୍ରମ ଭ୍ରମଣ କରାଇବା ପରେ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ। ଶ୍ରୀଜୀଉମାନଙ୍କର ଏହି ବିଶେଷ ନୀତି ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତମାନଙ୍କର ପ୍ରବଳ ଜନସମାଗମ ପରିଲକ୍ଷିତ ହୋଇଛି। ପବିତ୍ର ରକ୍ଷାବନ୍ଧନ ଅବସରରେ ବିଭିନ୍ନ ମନ୍ଦିରଗୁଡ଼ିକରେ ପୂଜାର୍ଚ୍ଚନା ସହିତ ରକ୍ଷାବନ୍ଧନ ଉତ୍ସବ ପାଳିତ ହେଉଛି। ଭାଇମାନଙ୍କର ମଙ୍ଗଳ କାମନା କରି ଭଉଣୀମାନେ ରାକ୍ଷୀ ବାନ୍ଧିବାର ପରମ୍ପରା ରହିଛି। ପବିତ୍ର ଗହ୍ମାପୂର୍ଣ୍ଣିମା ଏବଂ ଶ୍ରୀବଳଭଦ୍ର ଦେବଙ୍କର ଜନ୍ମଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି, ପ୍ରଭୁ ଶ୍ରୀବଳଦେବଙ୍କର ଜନ୍ମଦିବସ ପାଳନରେ ଗୋପୂଜନ କରାଯାଇଥାଏ। ମାନବ ସମାଜକୁ ଗୋଜାତିର ଅବଦାନକୁ ଏହା ସ୍କରଣ କରାଇଥାଏ ବୋଲି ମୁଖ୍ୟମନ୍ତ୍ରୀ ତାଙ୍କ ବାର୍ତ୍ତାରେ କହିଛନ୍ତି। ପବିତ୍ର ରାକ୍ଷୀ ପୂର୍ଣ୍ଣିମାରେ ଚଳିତ ବର୍ଷର ପୂର୍ଣ୍ଣଚନ୍ଦ୍ର ଦୃଶ୍ୟମାନ ଆଜି ହେବ। ଆମେରିକୀୟ ଜ୍ୟୋତିଷ ରିଚାର୍ଡ ନଲ୍ 1989 ମସିହାରେ ପୂର୍ଣ୍ଣଚନ୍ଦ୍ରକୁ ସୁପର ମୁନ୍ ଭାବେ ଆଖ୍ୟା ଦେଇଥିଲେ। ଚଳିତ ବର୍ଷ 4 କୋଟି ପୂର୍ଣ୍ଣଚନ୍ଦ୍ର ବା ସୁପର ମୁନ୍ ଦୃଶ୍ୟମାନ ହେବ। ପୂର୍ଣ୍ଣଚନ୍ଦ୍ର ଦିନରେ ଚନ୍ଦ୍ର ସାଧାରଣ 9% ବଡ଼ ଏବଂ 20% ଅଧିକ ଉଜ୍ଜଳ ଦେଖାଯିବ। ରାଜ୍ୟ ସରକାର ଖରିଫ୍ ଧାନ ସଂଗ୍ରହ ପାଇଁ ଚାଷୀମାନଙ୍କର ପଞ୍ଜୀକରଣ ଶେଷ ତାରିଖ ଆସନ୍ତା 22 ତାରିଖ ଗୁରୁବାର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଚଳିତ ଖରିଫ୍ ଋତୁ ଧାନ ସଂଗ୍ରହ ପାଇଁ ପଞ୍ଜୀକରଣ ଅବଧି ବୃଦ୍ଧି ନେଇ ସାମାଜିକ ଗଣମାଧ୍ୟମରେ ସୂଚନା ଦିଆଯାଇଛି। ଖରିଫ୍ ଧାନ ବିକ୍ରି ପାଇଁ ଚାଷୀମାନଙ୍କର ନାମ ପଞ୍ଜୀକରଣ ବେଳେ କୌଣସି ସମସ୍ୟା ଦେଖାଦେଲେ ଟୋଲ୍ ଫ୍ରି ନମ୍ଘର 1967 ଯୋଗାଯୋଗ କରି ଅଭିଯୋଗ ଜଣାଇପାରିବେ ବୋଲି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ରାଜ୍ୟର ବିଭିନ୍ନ ବିଏଡ୍ କଲେଜଗୁଡ଼ିକରେ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଶେଷ ହୋଇଛି। ପ୍ରଥମ ପର୍ଯ୍ୟାୟରେ 80% ଶିକ୍ଷାର୍ଥୀ ନାମ ଲେଖାଇଛନ୍ତି। ସୂଚନା ଅନୁସାରେ ବିଏଡ୍ ପାଠ୍ୟକ୍ରମରେ ପ୍ରଥମ ପର୍ଯ୍ୟାୟରେ 83% ସିଟ୍ ପୂରଣ ହୋଇଛି। ସେହିଭଳି ଏମ୍ଏଡ୍ରେ 55% ସିଟ୍ ପୂରଣ ହୋଇଛି। ହିନ୍ଦୀ ବିଏଡ୍ରେ 88% ଶିକ୍ଷାର୍ଥୀ ନାମ ଲେଖାଇଥିବା ସାମ୍ସ ୱେବ୍ସାଇଟ୍ ତଥ୍ୟରୁ ଜଣାପଡ଼ିଛି। ଆସନ୍ତା 24 ତାରିଖ ଦିନ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ ଏବଂ ସେପ୍ଟେମ୍ବର ମାସ 23 ତାରିଖରୁ ପାଠପଢ଼ା ଆରମ୍ଭ ହେବ। ସୂଚନାଯୋଗ୍ୟ, ରାଜ୍ୟର 31 ଶିକ୍ଷାନୁଷ୍ଠାନରେ ବିଏଡ୍ ଏମ୍ଏଡ୍ ଏବଂ ହିନ୍ଦୀ ବିଏଡ୍ ପାଇଁ ମୋଟ 2750 ଆସନ ରହିଛି। ରାକ୍ଷୀ ପୂର୍ଣ୍ଣିମା ଉପଲକ୍ଷେ ଆଜି ରାଜ୍ୟ ସରକାର ଛୁଟି ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କର ଅଭିଯୋଗ ପ୍ରକୋଷ୍ଠରେ ଜନଶୁଣାଣି ବନ୍ଦ ରହିବ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ସୂଚନା ଅନୁସାରେ ଆସନ୍ତା 26 ତାରିଖରେ ମଧ୍ୟ ଭୁବନେଶ୍ୱର ୟୁନିଟ୍ 5 ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଅଭିଯୋଗ ଶୁଣାଣି ବନ୍ଦ ରହିବ। ଯୁଦ୍ଧ ସଂଘର୍ଷ ସ୍ଥିତିର ସମ୍ମୁଖୀନ ହେଉଥିବା ପୃଥିବୀରେ ଜନସାଧାରଣଙ୍କର ଦୁଃଖ ଦୁର୍ଦ୍ଦଶା ସମ୍ପର୍କରେ ସଚେତନତା ସୃଷ୍ଟି କରାଇବା ନେଇ ଆଜି ବିଶ୍ୱରେ ବିଶ୍ୱ ମାନବିକତା ଦିବସ ପାଳନ କରାଯାଉଛି। ମାନବ ସେବାରେ ଜୀବନ ଉତ୍ସର୍ଗ କରିଥିବା ଓ ପ୍ରାଣ ହରାଇଥିବା ବ୍ୟକ୍ତିବିଶେଷଙ୍କୁ ସମ୍ମାନ ଓ ସମର୍ଥନ ଦେବା ଉଦ୍ଦେଶ୍ୟରେ ମଧ୍ୟ ଏହି ଦିବସ ପାଳନ କରାଯାଇଥାଏ। ପୃଥିବୀରେ ବର୍ତ୍ତମାନ କୋଟି କୋଟି ଲୋକ ଯୁଦ୍ଧ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ଭଳି ସଂକଟର ସମ୍ମୁଖୀନ ହେଉଛନ୍ତି। ସେମାନଙ୍କୁ ମାନବୀୟ ସହାୟତା ଦେବା ପାଇଁ 2008 ଜାତିସଂଘ ସାଧାରଣ ସଭା ଦ୍ୱାରା ବିଶ୍ୱ ମାନବିକତା ଦିବସ ପାଳନ ନେଇ ନିଷ୍ପତ୍ତି ନିଆଯାଇଥିଲା ଏବଂ 2009 ଆନୁଷ୍ଠାନିକ ଭାବେ ଏହି ଦିବସ ପାଳନ କରାଯାଉଛି। ବଜ୍ରପାତ ଯୋଗୁଁ ଗତକାଲି ଆଉ 7 ଜଣଙ୍କର ଜୀବନ ଯାଇଥିବା ସୂଚନା ମିଳିଛି। ଶନିବାର ଦିନ ଘଟିଥିବା ବଜ୍ରପାତ ଏବଂ ଗତକାଲିର ବଜ୍ରପାତକୁ ମିଶାଇ ଗତ 2 ଦିନ ଭିତରେ ବଜ୍ରପାତ ଜନିତ ମୃତ୍ୟୁ ସଂଖ୍ୟା 17 ପହଞ୍ଚିଛି। ଗତକାଲି ବଜ୍ରପାତରେ କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର ଏବଂ ସୁବର୍ଣ୍ଣପୁର ଜିଲ୍ଲାରୁ 7 ଜଣ ଲୋକଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ପାଣିପାଗ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ପାଣିପାଗ ବିଭାଗର ସୂଚନା ଅନୁସାରେ ଆଜି ମୟୂରଭଞ୍ଜ କେନ୍ଦୁଝର ସୁନ୍ଦରଗଡ଼ ଦେବଗଡ଼ ସମ୍ଭଲପୁର ଓ ଝାରସୁଗୁଡ଼ା ଜିଲ୍ଲାରେ ବିଭିନ୍ନ ସ୍ଥାନରେ 70ରୁ 110 ମିଲିମିଟର ପର୍ଯ୍ୟନ୍ତ ବର୍ଷାର ସମ୍ଭାବନା ରହିଛି। ଲଘୁଚାପ ବର୍ତ୍ତମାନ ବାଂଲାଦେଶର ଦକ୍ଷିଣ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ କେନ୍ଦ୍ରୀଭୂତ ହୋଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ସମ୍ବାଦ ଆପଣମାନେ ଶୁଣିପାରିବେ ଦିନ 2:32।